ओम शांति। आज साकार महावाक्य 4 नवंबर 2025 मधुर संतान मने एबे तुमे मने सत्य पितांक द्वारा सत्य देवता हेउछ, सेथिपाई सत्य जुगरे सत्संग करिबार आवश्यकता नाही। प्रश्न, सत्य जुगरे देवता मानंक द्वारा कोनोसे प्रकारर विकर्म होई पारिबो नाही काहेकि? उत्तर, काहेकि ना सेमानंकु सत्य पितांकर वरदान मिळिथाय। विकर्म सेतेबेळे होईथाय जेतेबेळे रावणर अभिशाप मिळिबाकु लागिथाय। सत्य त्रेता जुगरे सद्गतिरे ही थांती, से समयरे दुर्गतिर नाम रहिब नाही, विकार ही रहिब नाही, जहाद्वारा कोनोसी विकर्म हेब। द्वापर कलिजुगरे समस्तंकर दुर्गति हेबा कारणरु विकर्म हेउछि, एहा मध्य बुझिबार कथा अटे। ओम शांति। मिठा मिठा संतान मानंकु बाबा बसी बुझाउछन्ति, ये सुप्रीम अर्थात परम पिता, परम शिक्षक, परम सद्गुरु मध्य अटन्ति। बाबांकर एहिपरि महिमा बताइबा द्वारा स्वतः सिद्ध होई जाउछि जे श्रीकृष्ण कहार पिता होई पारिबे नाही। से त छोट पिला सत्य जुगर राजकुमार अटन्ति, से शिक्षक मध्य होई पारिबे नाही, सीए निजे शिक्षकंक ठारु शिक्षा ग्रहण करिथांति। सेठारे गुरुता केही रहिबे नाही, काहेकि ना सेठारे समस्त सद्गतिरे थांति। अधाकल्प सद्गति एवं अधाकल्प हेउछि दुर्गति, सेठारे सद्गति रहिछि सेथिपाई सेठारे ज्ञानर आवश्यकता नथाए, सेठारे दुर्गतिर नाम मध्य रहिबो नाही, काहेकि ना ज्ञान द्वारा 21 जन्म पाई सद्गति मिळिथाए। पुणि द्वापर जुगरु कलिजुग पर्यंत दुर्गति होईथाए, तेनु कृष्ण पुणि द्वापर जुगरे किपरि आसी पारिबे ए कथा मध्य कहार ध्यान रे आसु नाही। गोटिए गोटिए कथारे बहुत गुह्या रहस्य भरी होई रहिछि, जहाको बुझाइबा बहुत जरूरी अटे। से सुप्रीम बाबा सुप्रीम शिक्षक अटंती, इंग्राजी रे सुप्रीम ही कहा जाय थाए। इंग्राजी शब्द सुनिबा को भल लागि थाए, जेमिति ड्रामा शब्द रहिछि, ड्रामा को नाटक कहा जीव नाही, नाटक रे त अदल बदल होइथाय। कहुछंती एही सृष्टि रो चक्र घुरुछि, किंतु किपरि घुरुछि, अविकल पुनरावृत्ति हेउछि अथवा परिवर्तन हेउछि, एक कथा कहा को हेले जणा नाही। कहुछंती मध्य बन्नी बनाई पन रही, तेबे निश्चिंत कोनोसी खेळ अटे जहा कि पुनर्बार चक्र लगाई चलीछि। एही सृष्टि चक्र रे मनुष्य मानंकु ही चक्र लगाइबाकु पड़िथाए। अच्छा, एही चक्र रो आयुष्य केते, किपरि रिपीट हेउछि, एहा को घुरी पारे केते समय लागुछि, एक कथा केही जानि नहांते। इस्लामी बौद्धी आदि ए सबु हेउछन्ते विभिन्न संप्रदाय जेउ मानंकर ड्रामा रे पार्ट रहिछि। तुम ब्राह्मण मानंकर राजवंश नाही, एहा हेउछि ब्राह्मण कुल, सर्वोत्तम ब्राह्मण कुल कहा जाए। देवी देवता मानंकर मध्य कुल रहिछि, एहा को बुझाइबा त बहुत सहज। सूक्ष्म लोकरे फरिस्ता माने रहिथांते, सेठारे हाड़ मांस नथाए, देवता मानंकर त हाड़ मांस रहिछि ना। ब्रह्मा सो विष्णु, विष्णु सो ब्रह्मा, विष्णुंकर नाभि कमलरु ब्रह्मा बाहरि छन्ते, एभले काही के देखाई थांते। सूक्ष्म लोकरे त ए कथा न थाए, ना हीरा नीला आदि रहिब, सेथि पै ब्रह्मा को धड़ा पोशाक धारी ब्राह्मण रूप रे देखाई छन्ते। ब्रह्मा साधारण मनुष्य अटन्ते, जिए कि एबे बहुत जन्मर अंतिम समय रे गरीब होई जाई छन्ते ना। वर्तमान समय रे त खदीर कपड़ा रहिछि, सेमाने बिचारा बुझु नहंति जे सूक्ष्म शरीर कण। तुमको बाबा बुझाउछन्ति, सेठारे फरिस्ता माने अछन्ति जेउ मानंकर हाड़ मांस नाही। सूक्ष्म लोकरे त एही श्रृंगार आदि होई पारिबो नाही, किंतु एही भली चित्र सब रहिछि। ତେଣୁ ବାପା ତାର ମଧ୍ୟ ସାକ୍ଷାତକାର କରାଇ ଅର୍ଥ ବୁଝାଉଛନ୍ତି, ଯେପରି ହନୁମାନଙ୍କର ସାକ୍ଷାତକାର କରାଉଛନ୍ତି। ତେବେ ହନୁମାନଙ୍କ ଭଳି ତ କୌଣସି ମନୁଷ୍ୟ ନାହାନ୍ତି, ଭକ୍ତି ମାର୍ଗରେ ଅନେକ ପ୍ରକାରର ଚିତ୍ର ତିଆରି କରିଛନ୍ତି। ଯାହାଙ୍କର ଯାହା ପ୍ରତି ବିଶ୍ୱାସ ଆସିଯାଇଛି ତାଙ୍କୁ ଏପରି କିଛି କହିଦେଲେ ବିଗିଡ଼ି ଯାଇଥାନ୍ତି। ଦେବୀମାନଙ୍କର କେତେ ପୂଜା କରୁଛନ୍ତି, ପୁଣି ପାଣିରେ ବିସର୍ଜନ କରିଦେଉଛନ୍ତି। ଏସବୁ ହେଲା ଭକ୍ତି ମାର୍ଗ। ଭକ୍ତି ମାର୍ଗର ଦଲଦଲ ଅର୍ଥାତ୍ ପଙ୍କରେ କଳା ପର୍ଯ୍ୟନ୍ତ ବୁଡ଼ି ରହିଛନ୍ତି। ତେବେ ସେମାନଙ୍କୁ ବାହାର କିପରି କରାଯିବ, ତାଙ୍କୁ ବାହାର କରିବା ହିଁ ମୁସ୍କିଲ ହୋଇଯାଉଛି। କେହି କେହି ତ ଅନ୍ୟକୁ ବାହାର କରିବାରେ ନିମିତ୍ତ ହୋଇ ନିଜେ ହିଁ ବୁଡ଼ି ଯାଉଛନ୍ତି, ନିଜେ ଗଳା ପର୍ଯ୍ୟନ୍ତ ପଙ୍କରେ ବୁଡ଼ି ଯାଆନ୍ତି, ଅର୍ଥାତ୍ କାମ ବିକାରରେ ପଡି ଯାଇଥାନ୍ତି। ଏହା ହେଲା ସବୁଠାରୁ ବଡ଼ ପଙ୍କ। ସତ୍ୟ ଯୁଗରେ ଏସବୁ କଥା ନଥାଏ। ଏବେ ତୁମେ ସତ୍ୟ ପିତାଙ୍କ ଦ୍ୱାରା ସତ୍ୟ ଦେବତା ହେଉଛ, ପୁଣି ସେଠାରେ କୌଣସି ସତ୍ସଙ୍ଗ ହେବ ନାହିଁ। ସତ୍ସଙ୍ଗ କେବଳ ଭକ୍ତି ମାର୍ଗରେ ହିଁ କରିଥାନ୍ତି, ଭାବିଥାନ୍ତି ସବୁକିଛି ଈଶ୍ୱରଙ୍କର ରୂପ ଅଟେ, କିଛି ହେଲେ ବୁଝୁନାହାନ୍ତି। ବାପା ବସି ବୁଝାଉଛନ୍ତି କାଳୀ ଯୁଗରେ ସମସ୍ତେ ପାପାତ୍ମା ଅଟନ୍ତି, ସତ୍ୟ ଯୁଗରେ ପୁଣ୍ୟ ଆତ୍ମା ମାନେ ରହିବେ। ଏଥିରେ ରାତି ଦିନର ଫରକ ରହିଛି। ତୁମେ ଏବେ ସଙ୍ଗମ ଯୁଗରେ ଅଛ, ତୁମେମାନେ କାଳୀ ଯୁଗ ଏବଂ ସତ୍ୟ ଯୁଗ ଉଭୟକୁ ଜାଣିଛ। ମୂଳ କଥା ହେଲା ଏ ପାରିରୁ ସେ ପାରିକୁ ଯିବାର। କ୍ଷୀର ସାଗର ଏବଂ ବିଷୟ ସାଗରର ଗାୟନ ମଧ୍ୟ ରହିଛି, କିନ୍ତୁ ଅର୍ଥ କିଛି ବୁଝୁନାହାନ୍ତି। ଏବେ ବାପା ବସି କର୍ମ ଅକର୍ମ ବିକର୍ମର ରହସ୍ୟକୁ ବୁଝାଉଛନ୍ତି। କର୍ମ ତ ମନୁଷ୍ୟମାନେ କରି ଆସୁଛନ୍ତି, ପୁଣି କେଉଁ କର୍ମ ଅକର୍ମ ହେଉଛି ତ ଆଉ କେଉଁ କର୍ମ ବିକର୍ମ ହୋଇଯାଉଛି। ରାବଣ ରାଜ୍ୟରେ ସବୁ କର୍ମ ବିକର୍ମ ହୋଇଯାଉଛି, ସତ୍ୟ ଯୁଗରେ ବିକର୍ମ ହେବ ନାହିଁ, କାହିଁକି ନା ସେଠାରେ ରାମ ରାଜ୍ୟ ହେବ। ସେମାନେ ବାପାଙ୍କ ଠାରୁ ବରଦାନ ପାଇଥାନ୍ତି, ରାବଣ ଅଭିଶାପ ଦେଇଥାଏ। ଏହା ସୁଖ ଏବଂ ଦୁଃଖର ଖେଳ ଅଟେ ନା। ଦୁଃଖରେ ସମସ୍ତେ ବାବାଙ୍କୁ ସ୍ମରଣ କରିଥାନ୍ତି, ସୁଖରେ କେହି ବାବାଙ୍କୁ ମନେ ପକାନ୍ତି ନାହିଁ। ସେଠାରେ ବିକାର ରହିବ ନାହିଁ। ପିଲାମାନଙ୍କୁ ବୁଝାଯାଉଛି ଚାରା ଲଗାଯାଉଛି, ଏହି ଚାରା ଲଗାଇବାର ପ୍ରତ୍ୟୟ ଏବେ କରାଯାଇଛି, ବାବା ହିଁ ଚାରା ଲଗାଇବା ଆରମ୍ଭ କରିଦେଇଛନ୍ତି। ପୂର୍ବେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଥିବା ସମୟରେ ଖବରକାଗଜରେ ବାହାରୁ ନଥିଲା ଯେ ବୃକ୍ଷର ଚାରା ଲଗାଯାଉଛି, ଏବେ ବାବା ବସି ଦେବୀ ଦେବତା ଧର୍ମର ଚାରା ଲଗାଉଛନ୍ତି, ଆଉ କୌଣସି ଚାରା ଲଗାଉ ନାହାନ୍ତି। ବର୍ତ୍ତମାନ ବହୁତ ଧର୍ମ ରହିଛି, କିନ୍ତୁ ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି। ବର୍ତ୍ତମାନ ସମସ୍ତେ ଧର୍ମ ଭ୍ରଷ୍ଟ କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି, ତେଣୁ ନାମ ମଧ୍ୟ ଓଲଟା ସିଧା ରଖିଦେଇଛନ୍ତି। ଯେଉଁମାନେ ଦେବତା ଧର୍ମାବଲମ୍ବୀ ଥିଲେ ସେମାନଙ୍କୁ ପୁନର୍ବାର ଏହି ଦେବୀ ଦେବତା ଧର୍ମରେ ଆସିବାକୁ ହେବ। ସମସ୍ତଙ୍କୁ ନିଜ ନିଜର ଧର୍ମକୁ ହିଁ ଯିବାକୁ ହେବ। ଖ୍ରୀଷ୍ଟିଆନ ଧର୍ମରୁ ବାହାରି ପୁଣି ଦେବୀ ଦେବତା ଧର୍ମକୁ ଆସିପାରିବେ ନାହିଁ, ମୁକ୍ତି ତ ପାଇପାରିବେ ନାହିଁ। ହଁ, ଯଦି କେହି ଦେବୀ ଦେବତା ଧର୍ମରୁ ଧର୍ମାନ୍ତରିତ ହୋଇ ଖ୍ରୀଷ୍ଟିଆନ ଧର୍ମକୁ ଚାଲିଯାଇଥିବେ, ତେବେ ସେମାନେ ପୁଣି ନିଜର ଦେବୀ ଦେବତା ଧର୍ମକୁ ଫେରି ଆସିବେ। ସେମାନଙ୍କୁ ଏହି ଜ୍ଞାନ ଏବଂ ଯୋଗ ବହୁତ ଭଲ ଲାଗିବ। ଏଥିରୁ ସିଦ୍ଧ ହୋଇଥାଏ ଯେ ଇଏ ଆମ ଧର୍ମରେ ଅଟନ୍ତି। ଏଥିରେ ବୁଝିବା ଏବଂ ବୁଝାଇବା ପାଇଁ ବହୁତ ବିଶାଳ ବୁଦ୍ଧି ଆବଶ୍ୟକ, ଜ୍ଞାନର ଧାରଣା କରିବାକୁ ହେବ। କେବଳ ବହି ପଢି ଶୁଣାଇବା ଉଚିତ ନୁହେଁ। ଯେପରି କେହି ଗୀତ ଶୁଣାଇଥାନ୍ତି ଏବଂ ମନୁଷ୍ୟମାନେ ବସି ଶୁଣିଥାନ୍ତି, କେହି ତ ଗୀତାର ଶ୍ଲୋକକୁ ଏକଦମ କଣ୍ଠସ୍ଥ କରିଦେଇଥାନ୍ତି, କିନ୍ତୁ ପ୍ରତ୍ୟେକ ନିଜ ନିଜର ଇଚ୍ଛା ଅନୁସାରେ ଏହାର ଅର୍ଥକୁ ବାହାର କରିଥାନ୍ତି। ସମସ୍ତ ଶ୍ଲୋକ ସଂସ୍କୃତରେ ହିଁ ରହିଛି। ଏଠାରେ ତ ଗାୟନ ରହିଛି ଯେ ସାଗରକୁ ସ୍ୟାହି କରିଦିଅ, ସାରା ଜଙ୍ଗଲକୁ କଲମ କରିଦିଅ, ତେବେ ବି ଜ୍ଞାନର ଅନ୍ତ ହେବ ନାହିଁ। ଗୀତା ତ ବହୁତ ଛୋଟ, 18 ଅଧ୍ୟାୟ ବିଶିଷ୍ଟ ଅଟେ, ବହୁତ ଛୋଟ ଗୀତା ତିଆରି କରି ବେକରେ ପିନ୍ଧୁଛନ୍ତି, ଯାହାକି ବହୁତ ଛୋଟ ଅକ୍ଷରରେ ଲେଖା ହୋଇଥାଏ। ଗଳାରେ ପିନ୍ଧିବାର ଅଭ୍ୟାସ ମଧ୍ୟ ରହିଥାଏ। କେତେ ଛୋଟ ଲକେଟ୍ ସବୁ ତିଆରି ହେଉଛି। ବାସ୍ତବରେ ଏହା ତ ଗୋଟିଏ ସେକେଣ୍ଡର କଥା। ବାବାଙ୍କର ହେଲ ଅର୍ଥ ଯେପରି ବିଶ୍ୱର ମାଲିକ ହେଲ। ବାବା, ମୁଁ ଆପଣଙ୍କର ଗୋଟିଏ ଦିନର ସନ୍ତାନ, ଏପରି ମଧ୍ୟ ଲେଖିବା ଆରମ୍ଭ କରିଦେଇଥାନ୍ତି। ଗୋଟିଏ ଦିନରେ ନିଶ୍ଚୟ ହୋଇଗଲା, ତେଣୁ ତୁରନ୍ତ ପତ୍ର ଲେଖିବା ଆରମ୍ଭ କରିଦେବେ। ତେବେ ବାବାଙ୍କର ସନ୍ତାନ ହେବା ମାତ୍ରେ ବିଶ୍ୱର ମାଲିକ ହୋଇଗଲେ। ଏ କଥା ମଧ୍ୟ କାହା କାହା ବୁଦ୍ଧିରେ ମୁସ୍କିଲରେ ଧାରଣ ହେଉଛି। ତୁମେ ବିଶ୍ୱର ମାଲିକ ହେଉଛ ନା, ସେଠାରେ ଅନ୍ୟ କୌଣସି ଖଣ୍ଡ ରହିବ ନାହିଁ। ଅନ୍ୟ ସବୁ ଖଣ୍ଡର ଚିହ୍ନ ବର୍ଣ୍ଣ ମଧ୍ୟ ସମାପ୍ତ ହୋଇଯିବ। କାହାକୁ ଜଣା ବି ପଡିବ ନାହିଁ ଯେ ଏସବୁ ଖଣ୍ଡ ଥିଲା। ଯଦି ଥିଲା, ତେବେ ନିଶ୍ଚିନ୍ତ ତାର ଇତିହାସ ଭୂଗୋଳ ରହିବା ଦରକାର। ସେଠାରେ ଏସବୁ ରହିବ ହିଁ ନାହିଁ। ସେଥିପାଇଁ କୁହାଯାଏ ତୁମେମାନେ ବିଶ୍ୱର ମାଲିକ ହେବ। ବାପା ବୁଝାଉଛନ୍ତି, ମୁଁ ତୁମର ପିତା ବି ଅଟେ ଏବଂ ଜ୍ଞାନର ସାଗର ମଧ୍ୟ ଅଟେ। ଏହା ତ ବହୁତ ଉଚ୍ଚରୁ ଉଚ୍ଚ ଜ୍ଞାନ, ଯାହାଦ୍ୱାରା ଆମେ ବିଶ୍ୱର ମାଲିକ ହେଉଛୁ। ଆମର ପିତା ସୁପ୍ରିମ ଅର୍ଥାତ୍ ଶ୍ରେଷ୍ଠ ଅଟନ୍ତି, ସତ୍ୟ ପିତା ଏବଂ ସତ୍ୟ ଶିକ୍ଷକ ଅଟନ୍ତି, ତେଣୁ ସତ୍ୟ ହିଁ ଶୁଣାଉଛନ୍ତି, ବେହୋଧର ଶିକ୍ଷା ଦେଉଛନ୍ତି। ସିଏ ହେଲେ ବେହୋଧର ଗୁରୁ, ତେଣୁ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ଏହି ମହିମା କେବଳ ଜଣଙ୍କର, ସେହି ମହିମା ପୁଣି ଅନ୍ୟ କାହାର ହୋଇପାରିବ ନାହିଁ। ଯଦି ସିଏ ନିଜ ସମାନ କରିବେ, ତେବେ ସିଏ ତାଙ୍କ ସମାନ ହୋଇପାରିବେ। ତେଣୁ ତୁମେ ମଧ୍ୟ ପତିତ ପାବନ ହୋଇଗଲ, ସତ୍ ନାମ ବୋଲି ଲେଖୁଛନ୍ତି। ଏହି ମାତାମାନେ ହେଲେ ପତିତ ପାବନୀ ଗଙ୍ଗା, ଶିବ ଶକ୍ତି କୁହ ଅଥବା ଶିବ ବଂଶୀ କୁହ, ଶିବବଂଶୀ ବ୍ରହ୍ମା କୁମାର କୁମାରୀ, ଶିବବଂଶୀ ତ ସମସ୍ତେ ଅଟନ୍ତି, ବାକି ରଚନା ବ୍ରହ୍ମାଙ୍କ ଦ୍ୱାରା ହିଁ କରୁଛନ୍ତି। ତେଣୁ ସଙ୍ଗମରେ ହିଁ ବ୍ରହ୍ମା କୁମାର କୁମାରୀ ହୋଇଥାନ୍ତି, ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି। ପ୍ରଥମେ ପ୍ରଥମେ ବ୍ରହ୍ମା କୁମାର କୁମାରୀ ହୋଇଥାନ୍ତି। ଯଦି କେହି ଅଭିଯୋଗ କରୁଛନ୍ତି, ତେବେ ତାଙ୍କୁ କୁହ ଇଏ ପ୍ରଜାପିତ ଅଟନ୍ତି, ଏହାଙ୍କ ଶରୀରରେ ଶିବ ବାବା ପ୍ରବେଶ କରୁଛନ୍ତି। ବାବା କହୁଛନ୍ତି, ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ପ୍ରବେଶ କରୁଛି। ଶାସ୍ତ୍ରରେ ଦେଖାଇଛନ୍ତି ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ। ଆଚ୍ଛା, ବିଷ୍ଣୁ ପୁଣି କାହାର ନାଭିରୁ ବାହାରିଲେ? ସେଥିରେ ତୀର ଚିହ୍ନ ଦେଇପାରିବ କି ଉଭୟ ଓତପ୍ରୋତ ଅଟନ୍ତି? ବ୍ରହ୍ମା ସ୍ୱ ବିଷ୍ଣୁ, ବିଷ୍ଣୁ ସ୍ୱ ବ୍ରହ୍ମା, ସେ ଏହାଙ୍କ ଠାରୁ ଇଏ ତାଙ୍କ ଠାରୁ ଜନ୍ମ ହୋଇଛନ୍ତି। ବ୍ରହ୍ମାଙ୍କୁ ବିଷ୍ଣୁ ହେବା ପାଇଁ ଏକ ସେକେଣ୍ଡ ଲାଗୁଛି, ବିଷ୍ଣୁଙ୍କୁ ବ୍ରହ୍ମା ହେବାରେ 5000 ବର୍ଷ ଲାଗୁଛି। ଏହା କେତେ ଆଶ୍ଚର୍ଯ୍ୟର କଥା ଅଟେ ନା? ତୁମେମାନେ ସମସ୍ତଙ୍କୁ ଏସବୁ କଥା ବୁଝାଉଛନ୍ତି। ବାବା କହୁଛନ୍ତି, ଲକ୍ଷ୍ମୀ ନାରାୟଣ 84 ଜନ୍ମ ନେଇଥାନ୍ତି, ପୁଣି ଏମାନଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ପ୍ରବେଶ କରି ଏହିପରି ଲକ୍ଷ୍ମୀ ନାରାୟଣ କରୁଛି। ଏହା ବୁଝିବାର କଥା ଅଟେ ନା? ଯଦି ବସିବ, ତେବେ ବୁଝାଇବୁ ଯେ ଏହାଙ୍କୁ ବ୍ରହ୍ମା କାହିଁକି କୁହାଯାଉଛି। ସାରା ଦୁନିଆକୁ ଦେଖାଇବା ପାଇଁ ଏହି ଚିତ୍ର ସବୁ ତିଆରି କରାଯାଇଛି। ଆମେ ବୁଝାଇ ପାରିବୁ, କିନ୍ତୁ ବୁଝିଲା ବାଲା ହିଁ ବୁଝିବେ, ନ ବୁଝିଲା ବାଲାଙ୍କୁ କୁହାଯିବ ଇଏ ଆମ କୂଳର ନୁହନ୍ତି। ବିଚାର ଯଦିଓ ସେଠାକୁ ଅର୍ଥାତ୍ ସ୍ୱର୍ଗକୁ ଆସିବେ, କିନ୍ତୁ ପ୍ରଚାରେ ଆମ ପାଇଁ ତ ସମସ୍ତେ ବିଚାର ଅଟନ୍ତି ନା? ଗରିବ ମାନଙ୍କୁ ବିଚାରା କୁହାଯାଇଥାଏ ନା? କେତେ ସବୁ ପଏଣ୍ଟସ୍ ପିଲାମାନଙ୍କୁ ଧାରଣ କରିବାକୁ ହେବ, ଟପିକ ଗୁଡିକ ଉପରେ ଭାଷଣ କରିବାକୁ ପଡିଥାଏ। ଏହି ଟପିକ କିଛି କମ୍ କି? ପ୍ରଜାପିତା ବ୍ରହ୍ମା ଏବଂ ସରସ୍ୱତୀ 4 ଭୁଜା ଦେଖାଇଥାନ୍ତି, ତେବେ 2 ଭୁଜା କନ୍ୟାର ଅର୍ଥାତ୍ ସରସ୍ୱତୀଙ୍କର ହୋଇଥାଏ। ସେମାନେ ଯୁଗଳ ତ ନୁହନ୍ତି, ଯୁଗଳ ତ ବାସ୍ତବରେ ବିଷ୍ଣୁ ହିଁ ଅଟନ୍ତି। ବ୍ରହ୍ମାଙ୍କର କନ୍ୟା ହେଲେ ସରସ୍ୱତୀ, ଶଙ୍କରଙ୍କର ମଧ୍ୟ ଯୁଗଳ ନାହିଁ, ସେଥିପାଇଁ ଶିବଶଙ୍କର ବୋଲି କହିଦେଉଛନ୍ତି। ତେବେ ଶଙ୍କର କଣ କରୁଛନ୍ତି? ବିନାଶ ତ ଆଣବିକ ବମ୍ ଦ୍ୱାରା ହେଉଛି, ବାବା କିପରି ପିଲାମାନଙ୍କର ମୃତ୍ୟୁ କରାଇବେ, ଏହା ତ ପାପ ହୋଇଯିବ। ବାବା ତ ବିନା ମେହନତରେ ସମସ୍ତଙ୍କୁ ଶାନ୍ତିଧାମ ଘରକୁ ନେଇଯାଇଥାନ୍ତି। ହିସାବ କିତାବ ଯୁକ୍ତ କରି ସମସ୍ତେ ଘରକୁ ଯିବେ, କାହିଁକି ନା ଏହା ବିନାଶର ସମୟ ଅଟେ। ବାବା ସେବା କରିବା ପାଇଁ ଆସିଥାନ୍ତି, ସମସ୍ତଙ୍କୁ ସଦ୍ଗତି ଦେଇଥାନ୍ତି। ତୁମେ ମଧ୍ୟ ପ୍ରଥମେ ଗତିକୁ ପୁଣି ସଦ୍ଗତିକୁ ଆସିବ, ଏହା ସବୁ ବୁଝିବାର କଥା। ଏହିସବୁ କଥାକୁ ଟିକିଏ ହେଲେ ବି କେହି ଜାଣି ନାହାନ୍ତି। ତୁମେ ଦେଖୁଛ କେହି କେହି ତ ବହୁତ ମୁଣ୍ଡ ଖରାପ କରିଦେଉଛନ୍ତି, ବିଲକୁଲ ବୁଝୁ ନାହାନ୍ତି। ଯେଉଁମାନେ ଭଲ ବୁଝିଲା ବାଲା ହୋଇଥିବେ ସିଏ ଆସି ବୁଝିବେ। ସେମାନଙ୍କୁ କୁହ ଯଦି ଗୋଟିଏ ଗୋଟିଏ କଥା ଉପରେ ବୁଝିବାକୁ ଚାହୁଁଛ ତେବେ ସମୟ ଦିଅ। ଏଠାରେ ତ ଗୋଟିଏ ହୁକୁମ ରହିଛି ଯେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ। ଏହା ତ ହେଉଛି କଣ୍ଟାର ଜଙ୍ଗଲ, କାହିଁକି ନା ଏଠାରେ ମନୁଷ୍ୟ ପରସ୍ପରକୁ ଦୁଃଖ ଦେଇ ଚାଲିଛନ୍ତି, ତେଣୁ ଏହାକୁ ଦୁଃଖଧାମ କୁହାଯାଉଛି। ସତ୍ୟଯୁଗ ହେଉଛି ସୁଖଧାମ, ଦୁଃଖଧାମର ସୁଖଧାମ କିପରି ହେଉଛି ଏ କଥା ତୁମକୁ ବୁଝାଉଛୁ। ଲକ୍ଷ୍ମୀ ନାରାୟଣ ସୁଖଧାମରେ ଥିଲେ, ପୁଣି 84 ଜନ୍ମ ନେଇ ଦୁଃଖଧାମକୁ ଆସିଥାନ୍ତି। ଏହି ବ୍ରହ୍ମାଙ୍କର ନାମ ଦେଖ କିପରି ରଖାଯାଇଛି। ବାପା କହୁଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ବେହତର ସନ୍ନ୍ୟାସ କରାଉଛି, ତୁମମାନଙ୍କୁ ତୁରନ୍ତ ସନ୍ନ୍ୟାସ କରାଇ ଦେଉଛନ୍ତି, କାହିଁକି ନା ବାବାଙ୍କୁ ସେବା କରାଇବାକୁ ହେବ, ତେଣୁ ସିଏ ତାହା ହିଁ କରାଇଥାନ୍ତି। ଏହାଙ୍କ ପରେ ବହୁତ ବାହାରିଥିଲେ ଯାହାଙ୍କର ଲୌକିକ ନାମ ରଖାଯାଇଥିଲା, ଯାହାକୁ ଲୋକମାନେ ପୁଣି ବିଲେଇ ଛୁଆର କାହାଣୀ ରୂପରେ ଦେଖାଇଛନ୍ତି। ଏସବୁ ହେଉଛି ମନଗଡା କାହାଣୀ। ବିଲେଇ ଛୁଆ ଏମିତି କିପରି ହୋଇପାରିବେ, ବିଲେଇ ଛୁଆ କଣ ଜ୍ଞାନ ଶୁଣିବେ? ବାବା ଏହିଭଳି ବହୁତ ଯୁକ୍ତି ବତାଇ ଚାଲିଛନ୍ତି। ଯଦି କୌଣସି କଥା କେହି ବୁଝି ନ ପାରୁଛନ୍ତି ତେବେ ତାଙ୍କୁ କୁହ ଅଲଭଙ୍କୁ ନ ବୁଝିବା ପର୍ଯ୍ୟନ୍ତ ଆଉ କିଛି ବୁଝିପାରିବ ନାହିଁ। ଗୋଟିଏ କଥା ଉପରେ ନିଶ୍ଚୟ କର ଏବଂ ଲେଖ, ନଚେତ ଭୁଲିଯିବ, ମାୟା ଭୁଲାଇଦେବ। ମନୁଷ୍ୟ କଥା ହେଉଛି ବାପାଙ୍କର ପରିଚୟ। ଆମ ବାପା ସୁପ୍ରିମ ପିତା, ସୁପ୍ରିମ ଶିକ୍ଷକ ଅଟନ୍ତି, ଯିଏକି ସାରା ବିଶ୍ୱର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି, ଯେଉଁ ବିଷୟରେ କାହାକୁ ହେଲେ ଜଣା ନାହିଁ। ଏସବୁକୁ ବୁଝାଇବା ପାଇଁ ସମୟ ଦରକାର। ବାବାଙ୍କୁ ନ ବୁଝିବା ପର୍ଯ୍ୟନ୍ତ ପ୍ରଶ୍ନ ପଚାରୁଥିବେ। ଅଲ୍ଲାଫ ବାବାଙ୍କୁ ନ ବୁଝିଲେ ବେ ସମ୍ପତ୍ତିକୁ କିଛି ହେଲେ ବୁଝିପାରିବେ ନାହିଁ, ଅଯଥାରେ ସନ୍ଦେହ କରି ଚାଲିବେ। ଏପରି କାହିଁକି? ଶାସ୍ତ୍ରରେ ତ ଏପରି କୁହାଯାଇଛି, ସେଥିପାଇଁ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, କର୍ମ ଅକର୍ମ ଏବଂ ବିକର୍ମର ଗୁହ୍ୟ ଗତିକୁ ବୁଦ୍ଧିରେ ରଖି ଏବେ କୌଣସି ବିକର୍ମ କରିବାର ନାହିଁ। ଜ୍ଞାନ ଏବଂ ଯୋଗର ଧାରଣା କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ନମ୍ବର 2, ସତ୍ୟ ପିତାଙ୍କର ସତ୍ୟ ଜ୍ଞାନ ଦେଇ ମନୁଷ୍ୟମାନଙ୍କୁ ଦେବତା କରିବାର ସେବା କରିବାକୁ ହେବ। ବିକାର ରୂପୀ ଦଲଦଲ ଅର୍ଥାତ୍ ପଙ୍କରୁ ସମସ୍ତଙ୍କୁ ବାହାର କରିବାକୁ ହେବ। ବରଦାନ ଅଲୌକିକ ନିଶାର ଅନୁଭୂତି ଦ୍ୱାରା ନିଶ୍ଚୟର ପ୍ରମାଣ ଦେଉଥିବା ସଦା ବିଜୟୀ ଭବ। ଅଲୌକିକ ଆତ୍ମିକ ନିଶା ନିଶ୍ଚୟର ଦର୍ପଣ ଅଟେ ଏବଂ ନିଶ୍ଚୟର ପ୍ରମାଣ ହେଉଛି ନିଶା, ଏବଂ ନିଶାର ପ୍ରମାଣ ହେଲା ଖୁସି। ଯେଉଁମାନେ ସର୍ବଦା ଖୁସିରେ ଏବଂ ନିଶାରେ ରହିଥାନ୍ତି ସେମାନଙ୍କ ସମ୍ମୁଖରେ ମାୟାର କୌଣସି ବି ଯନ୍ତ୍ର କାମ କରିନଥାଏ। ଚିନ୍ତାମୁକ୍ତ ସମ୍ରାଟର ସାମ୍ରାଜ୍ୟ ଭିତରକୁ ମାୟା ଆସିପାରିବ ନାହିଁ। ତେବେ ଅଲୌକିକ ନିଶା ସହଜରେ ପୁରୁଣା ସଂସାର ବା ପୁରୁଣା ସଂସ୍କାରକୁ ଭୁଲାଇ ଦେଇଥାଏ। ସେଥିପାଇଁ ଯଦି ସର୍ବଦା ଆତ୍ମିକ ସ୍ୱରୂପର ନିଶାରେ, ଅଲୌକିକ ଜୀବନର ନିଶାରେ, ଫରିସ୍ତାପଣିଆର ନିଶାରେ ବା ଭବିଷ୍ୟତର ନିଶାରେ ରହିବ ତେବେ ବିଜୟୀ ହୋଇଯିବ। ସ୍ଲୋଗାନ ମଧୁରତାର ଗୁଣ ହିଁ ବ୍ରାହ୍ମଣ ଜୀବନର ମହତ୍ତା ଅଟେ। ସେଥିପାଇଁ ମଧୁର ହୁଅ ଏବଂ କର। ଅବ୍ୟକ୍ତ ଇସାରା ଅଶରୀର ଅଥବା ବିଧେୟୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯେପରି ବିଧେୟୀ ବାପଦାଦାଙ୍କୁ ନିଜର ପିଲାମାନଙ୍କୁ ବିଧେୟୀ କରିବା ପାଇଁ ଦେହର ଆଧାର ନେବାକୁ ପଡୁଛି, ସେହିପରି ତୁମେମାନେ ମଧ୍ୟ ଜୀବନରେ ରହି ଦେହ ଭିତରେ ରହି ବିଧେୟୀ ଆତ୍ମା ସ୍ଥିତିରେ ସ୍ଥିତ ହୋଇ ଏହି ଦେହ ଦ୍ୱାରା ନିର୍ଦ୍ଦେଶକର୍ତ୍ତା ହୋଇ କର୍ମ କରାଅ। ଏହି ଦେହ ତ କର୍ମକର୍ତ୍ତା ଅଟେ, କିନ୍ତୁ ତୁମେ ଦେହି ଅର୍ଥାତ୍ ଆତ୍ମା ନିର୍ଦ୍ଦେଶକର୍ତ୍ତା ଅଟ। ଏହି ସ୍ଥିତିକୁ ବିଧେୟୀ ସ୍ଥିତି କୁହାଯାଏ, ଏହାକୁ ହିଁ ଫଲ ଫାଦର କୁହାଯାଏ। ତେବେ ବାପାଙ୍କୁ ଫଲ ଅର୍ଥାତ୍ ଅନୁକରଣ କରିବାର ସ୍ଥିତି ହେଲା ସର୍ବଦା ଶରୀର ଭବ, ବିଦେହୀ ଭବ ଏବଂ ନିରାକାରୀ ଭବ। ଆଚ୍ଛା, ଓମ୍ ଶାନ୍ତି।